ଶିବ ବିବାହର ଦ୍ୱିତୀୟ ଭାଗ ଗୀତ ରଚନା ଅଲେଖ ଚନ୍ଦ୍ରପତି, କେଶୈ ବାହାଲ, ପ୍ରଯୋଜନା ଶରତ ଚନ୍ଦ୍ର ଗୁନ୍ତିଆ, ସଙ୍ଗୀତ ପଙ୍କଜ ରାଜ।
ଭୀମରାଜ ଗୃହରେ ମୁହିଁ ମୈନା ଦେବୀଙ୍କ ଉତରେ, ପାର୍ବତୀ ନାମେ ହୋଇ ବିଖ୍ୟାତ ଅଳ୍ପ ଦିନ ପରେ। ଏହା କହିଣ ମହାଶକ୍ତି ମେଘରେ ମିଶିଗଲେ, ଜୟ ଜୟ ମାତା ଭବାନୀ ଦେବତା ଉଚ୍ଚରିଲେ। ଦେବତା ଆତ୍ମା ହିମାଳୟ ନଭ କୁମ୍ଭି ପର୍ବତ, ପାଦ ଦେଶର ପ୍ରଦେଶ ରାଜ ହିମାଚଳ ନାମେ ଖ୍ୟାତ। ପ୍ରଜାବତ୍ସଳ ଧର୍ମଶୀଳ ଋଷି ପ୍ରତିମ ସେହି, ତାଙ୍କର ରାଣୀ ମୈନାବତୀ ପରମ ସ୍ନେହମୟୀ। ତାଙ୍କ ଉଦରୁ ଜନ୍ମିଲେ ମାତା ମାନବୀ ରୂପ ଧରିଣ, ରୂପ ଗୁଣରେ ଅନୁପମ ସଭିଙ୍କ ମନ ମୋହିଣ। ସାତ ଭଉଣୀ ମଧ୍ୟରୁ ସେହି ଅତିବ ଗୁଣକାରୀ, ଶୁକ୍ଳ ପକ୍ଷେ ଚନ୍ଦ୍ରମା ଚିହ୍ନେ ପଢ଼ିଲେ ମହେଶ୍ୱରୀ। ବାଲ୍ୟକାଳରୁ ଶିବଙ୍କୁ ଭକ୍ତି କରନ୍ତି ପୂଜା ଅର୍ଚ୍ଚନା, ଦେବ ବ୍ରାହ୍ମଣ ଋଷି ଅତିଥି କରନ୍ତି ଦାନ ପୁଣ୍ୟ। ଯୌବନ କାଳ ପରବେଶ ହୋଇଲା ମାତାଙ୍କର, ବ୍ରହ୍ମାରତୀ ଶଶି ଜିଣିନ ଦିଶନ୍ତି ଅତି ସୁନ୍ଦର। ଦିନେ ଶୁଣିଲେ ସଖୀ ମେଳରେ ମହାଯୋଗୀ ମହେଶ୍ୱର, ହିମଗିରିର ଗୁମ୍ଫା ଗୋହରେ କରନ୍ତି ତପସ୍ୟା ଘୋର। ସଚିତେ ମାତା ଭବାନୀ ସଖୀଗଣ ସଙ୍ଗେ ନେଇ, ଚଢ଼ିଲେ ବନସ୍ତେ ହର ସଚିତେ ଶିବ ଦର୍ଶନ ପାଇ। ଦେଖିଲେ ଶିବ ତପସ୍ୟାରତ ବ୍ରହ୍ମରେ ଧ୍ୟାନ ଲଗାଇ, ପୂଜା ଅର୍ଚ୍ଚନା କରିଲେ ଦେବୀ ବେଲପତର ଚଢ଼ାଇ। ଭାଲ ପଟରେ ଦେଲେ ଚନ୍ଦନ ଗଳାରେ ସୁମନ ହାର, ଘର ଯୋଡ଼ିଣ ଅଶ୍ରୁ ନୀରରେ ପଖାଳି ଦେଲେ ପୟର। ରୂପରେ ମନାସି ଦେବୀ ସଖୀଗଣଙ୍କୁ ନେଇ, ଚଳିଲେ ରାଜ ପ୍ରାସାଦକୁ ମନେ ଆନନ୍ଦିତ ହୋଇ। ସେହିପରି ପ୍ରତିଦିନ କରନ୍ତି ପୂଜା ଅର୍ଚ୍ଚନା, ଆନନ୍ଦ ହେଲେ ଦେବତାଗଣ ପୂରଣ ହେବ କାମନା। ବିତିଲା ମାସ ବିତେ ବରଷ ଧ୍ୟାନ ନ ଭାଙ୍ଗେ ଶିବର, ନିରାଶ ହୋଇ ସର୍ବଦେବତା ବସି କରିଲେ ବିଚାର। ଓ ନମଃ ଶିବାୟ। काम भावना जाग्रत हे पापाई काम देव को सर्वदेवता सेठा बेदे पठाई गले कंदर परती संगरे पुष्प धनु धरी हाते पहुँची गले हिमालय महाजोगी सम्मुखे देखिले गौरी करती सेवा सखी गण धरी संगे महाजोगी जोगर लीन चेतना नहीं सर्वांगे बसंते देले पठाई मंडिला फल पुष्परे धरा कोइली गीत गाई मलय पवन धीरे बहिला उलसित तनु मन रंग भरा हेला रंगीन धरा बास चहटे पवन गुण चढ़ाई पुष्प धनुरे बिंधिला पंचसर भेदिला शिव भूत कंदरे होइले बाबा अस्थिर नेत्र फिटे सहसा काम को देले चाही क्षणक मते काम देव गला जे भस्म होई देखिण रति भवे कांदीण कपाड़े मारी कर पति बिना मो जीवन शून्य उद्धार कर ईश्वर संतुष्ट होई बोलती हर सती अपेक्षा कर पर जुगे पति तुम्हार हे श्री कृष्ण कुमार कहीण बाबा महेश गले अदृश्य होई फेरिले सर्वे शिव ध्याण मने उदास होई हिमगिरी रे नारद मुनि पहुँची गले आसी आसन पादासन हेले राजन होई खुशी कहती मुनि सुण राजन मंगल कार्य पाई आसी तुम पाख को ही विवाह प्रस्ताव नहीं।